ମୁଁ ନବଚରଣ ମାଝି, ଆପଣଙ୍କର ମୁଖ୍ୟ ସେବକ। ଆଗାମୀ ଜୁନ୍ 1 ତାରିଖ ନିର୍ବାଚନରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଆପଣ ମୋତେ ମୟୂରଭଞ୍ଜ ଲୋକସଭାରୁ ନିର୍ବାଚିତ କରି 5 ବର୍ଷ ସେବା କରିବା ପାଇଁ ସୁଯୋଗ ଦେବେ। ଏଇଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ଆପଣଙ୍କର ମତଦାନ ଦିନ ଆପଣ 2 ପଦ୍ମରେ ଭୋଟ ଦେଇ ମୋତେ ଆଶୀର୍ବାଦ କରନ୍ତୁ ଏବଂ ମୋଦିଜୀଙ୍କୁ ସଶକ୍ତ କରନ୍ତୁ। ଆପଣଙ୍କର ଗୋଟିଏ ଭୋଟ ଗରିବକୁ ପକ୍କା ଘର ଏବଂ ମାଗଣା ଚାଉଳ, ଆପଣଙ୍କର ଗୋଟିଏ ଭୋଟ ମହିଳାଙ୍କୁ ସୁରକ୍ଷା ଓ ସଶକ୍ତିକରଣ, ଆପଣଙ୍କର ଗୋଟିଏ ଭୋଟ ମୟୂରଭଞ୍ଜକୁ ବିକଶିତ କରିପାରିବ। ଅବ୍ କି ବାର 400 ପାର, ଫିର୍ ଏକବାର ମୋଦି ସରକାର।